एकदा बृहदाशिषु
जसोदा
नंदगेहिनी
कर्मांतर
निजुक्तासु
निर्ममंथ
स्वयं दधि
एकदा बृहदाशिषु
जसोदानंदगेहिनी
कर्मांतर निजुक्तासु
निर्ममंथ स्वयं दधि।
एकदा
बृहदाशिषु
यशोदानंदगेहिनी
कर्मांतरनियुक्तासु
निर्ममंथा स्वयं दधि।
एकदा बृहदाशिषु
यशोदानंदगेहिनी
कर्मांतरनियुक्तासु
निर्ममंथा स्वयं दधि।
एकदा बृहदाशिषु
यशोदानंदगेहिनी
कर्मांतरनियुक्तासु
निर्ममंथा स्वयं दधि।
तेणु आम श्रीमद भागवतम दशम स्कंद नवम अध्याय एक श्लोक पर आलोचना करवा। आमर जेहेतु ओडिया रे ए भागवतम चली दशम स्कंद ओडिया अनुवाद चली शेष होना तेणु गत थर जो आसती मुझर विश्वनाथ चक्रवर्ती बही आनी कितनी तो जाओ ए गोटे आमर ये जो दामोदर स्टकम ये श्लोकटी अच्छा आम ये श्लोक पर आलोचना करवा। जे विश्वनाथ चक्रवर्ती ठाकुर तक भाष्य कहते जे जो भगवान लीला आम भागवतम अच्छा भागवतम हो भगवान अंग अंग को भगवान अंग जो द्वादश स्कंद अच्छा भागवतम सी होती भगवान द्वादश अंग सहित तुलना कर प्रथम स्कंद द्वितीय स्कंद भगवान पाद सहित तुलना कर तृतीय स्कंद चतुर्थ स्कंद ये भगवान जंग सहित तुलना कर पंचम स्कंद भगवान नाभि सहित तुलना कर षष्ठ स्कंद भगवान छाती सहित तुलना कर सप्तम एवं अष्टम ये दुईटी भगवान दुई हाथ दुई बाहू सहित तुलना कर नवम स्कंद भगवान ग्रीवा बेक सहित तुलना कर दशम स्कंद होती भगवान मुख एकादश स्कंद भगवान मस्तिष्क एवं द्वादश स्कंद मस्तक एवं द्वादश स्कंद भगवान किरीटी का जो मुकुट पिंधुंट तेणु ये भाव में भगवान जो दर्शन कराए भगवान पाद पद्म दर्शन कराए आग को प्रथम मुख देखा निषेध करेणु भाव में जो भागवतम पाठ करेंगे मानते प्रथम स्कंद और द्वितीय स्कंद रु भागवतम पाठ आरंभ करने कथा ये हूँ नियम कितु जो मैंने प्रकृत सूत्र श्रोत्रीय परंपर आसुना से मैंने विभिन्न सब जनसाधारण मान पाखे ये भगवान जो रास लीला इत्यादि दशम स्कंद 29 अध्याय 33 अध्याय ये पांचटी अध्याय रस पंच अध्याय कह साधारण जो मैंने प्रकृत परंपर आसुना से मैंने रस पंच अध्याय को साधारण प्रकाश करती कि देखा भागवत वर्णना कर विदुर महाराज विदुर जो पचार मैत्र मुनि को जे मु भगवान विषय में बहुत किसी श्रवण कर मत भगवान उन्नत रस सब वर्णना करूँ मैत्र मुनि दशम स्कंद डायरेक्ट वर्णना करना से ही प्रथम स्कंद वर्णना कर प्रथम स्कंद आम भागवतम ବର୍ଣ୍ଣନା କରାଯାଇଛି। ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଦଶଟି ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି। ମାତ୍ର ସର୍ଗ ବିସର୍ଗ ସ୍ଥାନ ଦର୍ଶନ ଉଦୟ ମନୋତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ ଏ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି ଭାଗବତରେ। ତେଣୁ ସର୍ଗ ଏବଂ ବିସର୍ଗ ଇଏ ହେଉଛି ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଧରେ ଏସବୁ ବର୍ଣ୍ଣନା କରେ କେମିତି ପ୍ରଥମେ ସୃଷ୍ଟି କରାଯାଉଛି ଭଗବାନଙ୍କର ଯେଉଁ ଗୃହ ଲୀଳା ସବୁ ରହିଛି ତାକୁ ବୁଝିବା ପାଇଁ ହେଲେ ଆମକୁ ଏ ନବମ ସ୍କନ୍ଧ ଜଣ ପର୍ଯ୍ୟନ୍ତ ପଢ଼ିଲେ ଜଣେ ଯୋଗ୍ୟତା ପ୍ରାପ୍ତ ହେବ ଯିଏକି ଭଗବାନଙ୍କର ଏଇ ଦଶମ ସ୍କନ୍ଧ ଲୀଳାକୁ ବୁଝିପାରିବେ। ଯାହା ହଉ ଆମେ ଯେହେତୁ ଆମର ଆଜି ଏଇ ଦାମୋଦର ମାସ ଚାଲିଛନ୍ତି ଏବଂ ଆମର ନୂଆ ନୂତନ ଭାବରେ କେନ୍ଦ୍ର ଖୋଲାଯାଇଛି ତେଣୁ ଆମେ ଏଇ ଦଶମ ସ୍କନ୍ଧର ନବମ ଅଧ୍ୟାୟ ଏଠି ପାଠ କରୁଛେ। ତେଣୁ ଏଠି ଦଶମ ସ୍କନ୍ଧରେ ଅନ୍ୟାନ୍ୟ ଲୀଳା ସବୁ ବର୍ଣ୍ଣନା କରିସାରିଲା ପରେ ଦଶମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ଯେଉଁ କେଉଁଟା ମଥୁରା ଲୀଳା ଦ୍ୱାରକା ଲୀଳା ଏବଂ ବୃନ୍ଦାବନ ଲୀଳା ଏସବୁ ବର୍ଣ୍ଣନା କରିବେ। ଦଶମ ସ୍କନ୍ଧରେ ଯେତେବେଳେ ବର୍ଣ୍ଣନା କରିବା ପାଇଁ ଯାଉଛନ୍ତି ନବମ ସ୍କନ୍ଧ ଶେଷ ହେଇଯାଇଛନ୍ତି ସେତେବେଳେ ସେ ଭଗବାନଙ୍କର ଗୋଟେ ସୁନ୍ଦର ମାଧୁର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି ରୂପ ମାଧୁର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି ଯେ ଯଶ୍ୟାନନ ମକର କୁଣ୍ଡଳ ଚାରୁକର୍ଣ୍ଣ ଭ୍ରାଜତ କପୋଳ ସୁଭଗମ ସ ବିଳାସ ମହାସମ ନିତ୍ୟୋତ୍ସବମ ନ ତତ୍ରୁକୁ ତୁଷିଭିବନ୍ତ୍ୟୋ ନାର୍ଯ୍ୟ ନରାଶ ମୁଦିତା କୁପିତା ନିମେଷ। ଭଗବାନଙ୍କର ମୁଖ ପଦ୍ମ ବା ଭଗବାନଙ୍କର ଶରୀର ରୂପକୁ ବର୍ଣ୍ଣନା କରାଯାଉଛି ବହୁତ ସୁନ୍ଦର ଅର୍ଥ ପରୀକ୍ଷିତ ଯାହାର ଶ୍ରୀ ବଦନମଣ୍ଡଳ ମକରାକୃତି କୁଣ୍ଡଳ ଯୁଗଳ ଓ ସୁମଧୁର ହାସ୍ୟରେ ଶୋଭିତ ଏବଂ ନିତ୍ୟ ଉତ୍ସବମୟ ସେହି ବଦନ ମାଧୁରୀ ନରନାରୀଗଣ ଅବିତୃପ୍ତ ନେତ୍ରଦ୍ୱୟରେ ପାନ କରିଥାନ୍ତି। ଏହି ପାନ ସମୟରେ ନେତ୍ର ପଲକର କିଛି ବ୍ୟବଧାନ ଘଟିବାରୁ ଗୋପଗୋପୀଗଣ ଅସହ୍ୟ ହୋଇ ବିଧାତାକୁ ଗାଳି ଦିଅନ୍ତି ଏବଂ ଅରସଜ୍ଞ ବୋଲି ନିନ୍ଦା କରନ୍ତି। ଏଭଳି ଭାବରେ ଭଗବାନଙ୍କର ରୂପର ଗୋଟେ ଝଲକ ଦେଖାଇଛନ୍ତି ଯେଉଁଥିପାଇଁ କି ଭଗବାନଙ୍କର ସେଇ ଲୀଳା ସବୁ ଶୁଣିବା ପାଇଁ ପରୀକ୍ଷିତ ମହାରାଜ ବହୁତ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଆପଣମାନେ ଜାଣିଥିବେ ଯେ ପରୀକ୍ଷିତ ମହାରାଜ ଯେଉଁ ରହିକରି ଏଇ ସପ୍ତାହ କଥା ଶ୍ରବଣ କରୁଛନ୍ତି ଭାଗବତମର ସେ ପାୟୋପବେଶନରେ ରହିଛନ୍ତି ଅର୍ଥାତ୍ ସେ କୌଣସି ଖାଦ୍ୟ ବା ପାନୀୟ ଗ୍ରହଣ କରୁନାହାନ୍ତି। ତେଣୁ ନବମ ସ୍କନ୍ଧ ଯେତେବେଳେ ଶେଷ ହେଇଯାଇଛନ୍ତି ସେତେବେଳକୁ ଚାରି ଦିନ ପାଖାପାଖି ସରିଗଲାଣି ଆଉ ଦୁଇ ତିନି ଦିନ ଅଛି ମାତ୍ର। ତେଣୁ ପରୀକ୍ଷିତ ମହାରାଜ କାଳେ ତାଙ୍କୁ କ୍ଷୁଧା ଲାଗୁଥିବ ବା ତୃଷା ଲାଗୁଥିବ ସେଥିପାଇଁ ସୁଖଦେବ ଗୋସ୍ୱାମୀ ଚିନ୍ତା କରିଥାଇ ପାରନ୍ତି। ସେ କଥା ଚିନ୍ତା କରିକିରି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ମୋତେ କୌଣସି କ୍ଷୁଧା ବା ତୃଷା ନାହିଁ କହୁଛନ୍ତି ନିବୃତ୍ତତା ସେଇ ରୂପ ଜୀୟମାନାତ୍ ଭବୋ ସଦା ଶ୍ରୋତ୍ର ମନୋବିରାମାତ୍ କହ ଉତ୍ତମ ଶ୍ଳୋକ ଗୁଣାନୁପାଦାତ୍ ପୁମାନ ବିରଜିତ ବିନା ପଶୁନାଥ। ସେ ସୁଖଦେବ ଗୋସ୍ୱାମୀଙ୍କୁ ଉତ୍ସାହିତ କରୁଛନ୍ତି ଯେ ଆପଣ କଥା କୁହନ୍ତୁ ଆପଣ ଯଦିଓ ଆପଣ ଚାରି ଦିନ ଚାଲିଯାଇଛି କିନ୍ତୁ ତଥାପି ମୋତେ କୌଣସି କ୍ଷୁଧାର ତୃଷା ନାହିଁ। ସେ କହୁଛନ୍ତି ଯେ ନିବୃତ୍ତତା ସେଇ ଉପଗୀୟମାନା ଯେଉଁମାନଙ୍କର ତୃଷ୍ଣା ଏଇ ଭୌତିକ ଜଗତ ପ୍ରତି ଯେଉଁ ତୃଷ୍ଣା ରହିଛି ଏଥିରୁ ଯେଉଁମାନେ ବିରତ ହେଲେଣି ବା ନିବୃତ୍ତ ହେଲେଣି ସେମାନେ ଏଇ ଭଗବାନଙ୍କ କଥା ଶୁଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରିବେ। ନିବୃତ୍ତତା ସେଇ ସେମାନେ ଭଗବାନଙ୍କର ଗାନ କରନ୍ତି ହରେ କୃଷ୍ଣ 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 ହରେ 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 ରାମ ରାମ ହରେ ହରେ। ଏବଂ ଯେଉଁମାନଙ୍କର ଏ ତୃଷ୍ଣା ନିବୃତ୍ତି ହେଇନି ଯେଉଁମାନେ ଭବରୋଗରେ ଅଛନ୍ତି ବିଭିନ୍ନ ପ୍ରକାର ତାଙ୍କର କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି ସେମାନେ ଭବରୋଗରେ ପୀଡ଼ିତ ହେଇଛନ୍ତି ତେଣୁ ସେମାନଙ୍କ ପାଇଁ ଭବ ଔଷଧ ସେମାନଙ୍କ ପାଇଁ ଇଏ ଗୋଟେ ଔଷଧ ଯାହାଫଳରେ କି ଯାହାକୁ ଶୁଣିଲେ ଶ୍ରୋତ୍ର ମନ ବିରାମା ଶ୍ରୋତ୍ର କହିଲେ କର୍ଣ୍ଣକୁ ଏବଂ ମନ କହିଲେ ହୃଦୟକୁ ଆନନ୍ଦ ପ୍ରଦାନ କରୁଛି ଭଗବାନଙ୍କ କଥା। ଏ ଖାଲି ଔଷଧ ଯେଉଁ ଆମ ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଆମେ ଯେଉଁ ବିଭିନ୍ନ ରୋଗରେ ପଡ଼ିଲେ ଆମେ ବିଭିନ୍ନ ଔଷଧ ଖାଇବା ପାଇଁ ଯାଉଛେ କିନ୍ତୁ ସେ ଔଷଧଟା ବହୁତ କଡ଼ା ହେଇଥାଇପାରେ ବା ବହୁତ ପିତା ହେଇଥାଇପାରେ କିନ୍ତୁ ଭଗବାନଙ୍କର ଏଇ ଯେଉଁ ନାମରୂପକ ଔଷଧ ଇଏ ବହୁତ ଆନନ୍ଦଦାୟକ ବହୁତ ମଧୁର ଏବଂ ଖାଲି ଶୁଣିଲେ ଆମର ରୋଗ ଭଲ ହେଇଯାଉଛି ଏବଂ ସେ ଶୁଣିବା ଦ୍ୱାରା କର୍ଣ୍ଣକୁ ଆନନ୍ଦ ପ୍ରଦାନ କରୁଛି କେବଳ ସ୍ୱର ମାଧ୍ୟମରେ ଏବଂ ଯେତେବେଳେ ତାର ଅର୍ଥ ଆମେ ବୁଝୁଛେ ସେତେବେଳେ ଆମର ହୃଦୟକୁ ସେ ଆନନ୍ଦ ପ୍ରଦାନ କରୁଛି ତେଣୁ ଶ୍ରୋତ୍ର ମନ ବିରାମା ତେଣୁ କହ ଉତ୍ତମ ଶ୍ଳୋକ ଗୁଣାନୁବାଦା ହୁମାନ ବିରଜିତ ବିନା ପଶୁଘ୍ନାତ ଯେଉଁମାନେ ପଶୁଘ୍ନ ଅର୍ଥାତ୍ ପଶୁ ହତ୍ୟାକାରୀ ଅର୍ଥ ଯେଉଁମାନେ ଜୀବ ହତ୍ୟା କରୁଛନ୍ତି ଏବଂ ମଧ୍ୟ ଯେଉଁମାନେ ନିଜେ ନିଜକୁ ହତ୍ୟା କରୁଛନ୍ତି, ଏଇଟା ପଶୁ ହତ୍ୟାକାରୀ ବୋଲି କୁହାଯାଉଛି, ସେଇମାନଙ୍କ ଛଡ଼ା ଅନ୍ୟ କେହି ଭଗବାନ କଥା ଶୁଣିବାରେ ଆଗ୍ରହ ପ୍ରକାଶ ନ କରିକି ରହିପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ ଉତ୍ସାହିତ କରୁଛନ୍ତି, ସେତେବେଳେ ଭଗବାନ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ପ୍ରଥମ ସ୍କନ୍ଧରେ କେମିତି ଭଗବାନ ଯେତେବେଳେ ଆବିର୍ଭାବ ହୁଅନ୍ତି, ଆଜିକାଲି ଆମର ବହୁତ କହୁଛନ୍ତି ଇଏ ଭଗବାନ ଆସିଛନ୍ତି, ସିଏ ଭଗବାନ ଆସିଛନ୍ତି, କିନ୍ତୁ ଭଗବାନ ଯେଉଁ ଆସିବେ ଶାସ୍ତ୍ର ପ୍ରମାଣ ଅନୁସାରେ ତାଙ୍କୁ ଅନ୍ୟମାନେ ଯାଇ ତାଙ୍କୁ ଆହ୍ୱାନ କରିବେ, ତାଙ୍କୁ ପ୍ରାର୍ଥନା କରିବେ। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଆମେ ଦେଖିବା ଯେଉଁ ପୃଥିବୀ ଦେବୀ ଆସିକିରି ବ୍ରହ୍ମାଙ୍କ ପାଖରେ ପହଞ୍ଚିଛନ୍ତି, ଯେ ସିଏ ଭାରାକ୍ରାନ୍ତ ହେଇଯାଇଛନ୍ତି, ଏଇ ଯେଉଁ ପାପ ଇତ୍ୟାଦି ପାପୀମାନଙ୍କ ଦ୍ୱାରା ଆକ୍ରାନ୍ତ ହେଇକିରି ସେ ଭାରାକ୍ରାନ୍ତ ହେଇକିରି ସେ ଆସିକିରି କଂସ ଇତ୍ୟାଦି ପାପୀମାନଙ୍କ ଦ୍ୱାରା ଆକ୍ରାନ୍ତ ହେଇକିରି ସେ ବ୍ରହ୍ମାଙ୍କ ପାଖରେ ସ୍ତୁତି କରୁଛନ୍ତି, ଯେ ମୋତେ କେମିତି ଏଥିରୁ ଉଦ୍ଧାର କରନ୍ତି, ପାପ ଭାରରୁ ଉଦ୍ଧାର କରନ୍ତୁ। ତେଣୁ ବ୍ରହ୍ମା ଯେତେବେଳେ ତାଙ୍କର ଯେତେବେଳେ ନିୟନ୍ତ୍ରଣରେ କୌଣସି ଜିନିଷ ବାହାରେ ହେଇଯାଏ, ସେତେବେଳେ ସେମାନେ ଶିବ ଇତ୍ୟାଦି ଅନ୍ୟାନ୍ୟ ଦେବତାମାନଙ୍କ ସହିତ ଭଗବାନ ପାଖକୁ ଯାଆନ୍ତି। କ୍ଷୀରୋଦକ ସାଇ ବିଷ୍ଣୁ ଯିଏକି କ୍ଷୀରୋଦକ ଜାଳରେ ସ୍ନାନ କରିଛନ୍ତି, ତାଙ୍କ ପାଖରେ ଯାଇ ସ୍ତୁତି କରନ୍ତି। ତେଣୁ ଏହିଭଳି ଭାବରେ ବହୁତ ସ୍ତୁତି କରିଛନ୍ତି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ସେଗୁଡ଼ ସ୍ତୁତି କରିସାରିଲା ପରେ ଭଗବାନ ତାଙ୍କୁ କହିଛନ୍ତି ଯେ ସେ ଆସିବେ, ସେ ଏଇଭଳି ଭାବରେ ନିର୍ଦ୍ଦେଶ ଏଇଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି। ଏବଂ ଦ୍ୱିତୀୟ ସ୍କନ୍ଧରେ ଯେତେବେଳେ ଭଗବାନ ଆସିଛନ୍ତି, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଯେତେବେଳେ ଦେବକୀଙ୍କର ଗର୍ଭରେ ଆସି ରହିଛନ୍ତି, ସେତେବେଳେ ମଧ୍ୟ ବ୍ରହ୍ମା ଶିବ ଆଦି ଦେବତାମାନେ ବସିକି ଭଗବାନଙ୍କ ସ୍ତୁତି କରୁଛନ୍ତି, ବହୁତ ସୁନ୍ଦର ସୁନ୍ଦର ସ୍ତୁତି କରିଛନ୍ତି। ସତ୍ୟବ୍ରତମ ସତ୍ୟପରମ ତ୍ରିସତ୍ୟମ ସତ୍ୟସ ଯୋନି ନିହିତମ ଚ ସତ୍ୟ ସତ୍ୟସ ସତ୍ୟବ୍ରତ ସତ୍ୟନେତ୍ରମ ସତ୍ୟାତ୍ମକମ ତ୍ୱାମ ଶରଣମ ପ୍ରପନ୍ନା, ଏଭଳି ଭାବରେ ବିଭିନ୍ନ ସ୍ତୁତି ସବୁ ଭଗବାନଙ୍କର କରିସାରିଲା ପରେ, ତାପରେ ଭଗବାନଙ୍କର ଯେତେବେଳେ ଆବିର୍ଭାବ ହେଇଛନ୍ତି, ଏସବୁ ଲୀଳା ସବୁ ବିସ୍ତାର ବର୍ଣ୍ଣନା କରାଯାଇଛି। ଆମେ ସଂକ୍ଷେପରେ ଖାଲି କହୁଛେ ଯେ ଭଗବାନ ଆସି ପହଞ୍ଚନ୍ତି, ଯେଉଁ ଦେବକୀଙ୍କର ଯେଉଁ ଗର୍ଭରେ ସେ ଗାତ ହେଲା ପରେ ସେ ଚାରି ବାହୁରେ ଶଙ୍ଖଚକ୍ର ଗଦା ପଦ୍ମ ଧରି ଆବିର୍ଭୂତ ହେଇଛନ୍ତି। ବସୁଦେବ ଏବଂ ଦେବକୀ ଭଗବାନଙ୍କର ପ୍ରାର୍ଥନା କରିଛନ୍ତି, ତାପରେ ସେ ବସୁଦେବଙ୍କୁ ସେଇଭଳି ଭାବରେ ପ୍ରେରଣା ଦେଇକି ହୃଦୟରେ ସେ ବନ୍ଦିଶାଳ ମୁକ୍ତ ହେଇକିରି ବୃନ୍ଦାବନରେ ନେଇକି ତାଙ୍କୁ ଛାଡ଼ିକି ସେ ଆସିଛନ୍ତି, ଏବଂ ବୃନ୍ଦାବନରେ ସେ ସବୁ ବିଭିନ୍ନ ଲୀଳା ସବୁ ସୁଖଦେବ ସେ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କର ବାଲ୍ୟଲୀଳା ଶୈଶବ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି, କେମିତି ସେ ପୁତନାଙ୍କୁ ହତ୍ୟା କରିଛନ୍ତି, ଅନ୍ୟାନ୍ୟ ଚକଟାସୁର କାଲି ଆମେ କହୁଥିଲେ ଚକଟାସୁର ବା ଅନ୍ୟାନ୍ୟ ଯେଉଁ ତୃଣାବର୍ତ୍ତ ଇତ୍ୟାଦି ସବୁ ବଧ କରିଛନ୍ତି, ଏସବୁ ଲୀଳା ଶୁଣିକିରି କିନ୍ତୁ ପରୀକ୍ଷିତ ମହାରାଜଙ୍କର ଏତେ ଆନନ୍ଦ ପ୍ରଦାନ ଆନନ୍ଦ ଆସୁ। ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି ଯେ ଏ କଥା ସୁଖଦେବ ଗୋସ୍ୱାମୀ ଲକ୍ଷ୍ୟ କରୁଛନ୍ତି ଯେ ପରୀକ୍ଷିତ ମହାରାଜ ସେ ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, କାହିଁକି ବାତ୍ସ୍ୟକ ରସ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଏନି। ତେଣୁ ସେ ଏ ନବମ ଅଧ୍ୟାୟରେ ଏଇ ବାତ୍ସଲ୍ୟ ଲୀଳା ସବୁ ଭଗବାନଙ୍କର ଯେଉଁ ଦାମୋଦର ଲୀଳା, ଏ ଲୀଳାଟି ବହୁତ ବାତ୍ସଲ୍ୟ ଲୀଳା ବହୁତ ମାଧୁର୍ଯ୍ୟମୟ ଲୀଳା, ଏଇ ଲୀଳାଟିକୁ ସେ ବର୍ଣ୍ଣନା କରୁଛନ୍ତି। ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ଏଇଟା ଆରମ୍ଭ ହେଉଛି। ଏକଦା ବୃହଦା ଶିଶୁ ଯଶୋଦା ନନ୍ଦ ଗେହିନୀ, ଯଶୋଦା ଏବଂ ନନ୍ଦ ମହାରାଜ ସେ ଯେଉଁ ସେ ବୃନ୍ଦାବନର ସେ ରାଜା ରୂପେ ରହିଛନ୍ତି, ରାଜା ରାଣୀ ରୂପରେ ରହିଛନ୍ତି, ତେଣୁ ତାଙ୍କର ବହୁତ ଅନେକ ଗୋଧନ ଅଛି, 9 ଲକ୍ଷ ଗାଈ ଅଛନ୍ତି ବୋଲି କୁହାଯାଏ, ଏବଂ ତାଙ୍କର ଅନେକ ଦାସଦାସୀ ଅଛନ୍ତି, ତେଣୁ ତାଙ୍କର ସବୁ କର୍ମ ଇତ୍ୟାଦି ଯେଉଁ ଗୃହରେ ଯାହା ସବୁ କର୍ମ ଦରକାର ପଡ଼େ ସେସବୁ ଦାସଦାସୀମାନେ କରନ୍ତି। କିନ୍ତୁ ଯଶୋଦା ମାତା ଚିନ୍ତା କରୁଛନ୍ତି ଯେ କୃଷ୍ଣଙ୍କୁ ସମସ୍ତେ କୃଷ୍ଣଙ୍କ ବିରୁଦ୍ଧରେ ସବୁ କମ୍ପ୍ଲେନ୍ ଦେଉଛନ୍ତି, ସବୁ ଅଭିଯୋଗ ଦେଉଛନ୍ତି ଯେ କୃଷ୍ଣ ଆମ ଘରେ ଯାଇକି ଚୋରି କଲା, ସେ କହୁଛି ମା ଆମ ଘରେ ଯାଇକି କୃଷ୍ଣ ଚୋରି କରୁଛନ୍ତି, ଏଇ ଲବଣ ଚୋରି କରୁଛନ୍ତି। ତେଣୁ ଯଶୋଦା ମାତା ଚିନ୍ତା କରୁଛନ୍ତି ଯେ ଏତେ ଆମର ଗାଈ ଅଛି, ଏତେ ଦହି ଲହୁଣୀ କ୍ଷୀର ସବୁ ରହିଛି, କିନ୍ତୁ କୃଷ୍ଣ କାହିଁକି ଯାଉଛନ୍ତି ସିଆଡ଼େ ଅନ୍ୟ ଘରକୁ ଯାଇକି ଚୋରି କରି ପୁଣି ଖାଉଛନ୍ତି କ'ଣ ପାଇଁ? ତେଣୁ ଚିନ୍ତା କରିକରି ସେ ଭାବିଲେ ଏତେ ଜଣ ଗୋପୀମାନେ କହିଲେଣି ମାନେ ନିଶ୍ଚିନ୍ତ ଭାବରେ କିଛି ସତ୍ୟତା ରହିଛି। ତେଣୁ ସେ ଭାବିଲେ ବୋଧେ ଆମର ଦାସଦାସୀମାନେ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି, ଲହୁଣୀ ଇତ୍ୟାଦି ବାହାର କରୁଛନ୍ତି, ସେଥିରେ ବୋଧେ ଆମର କୃଷ୍ଣ ବା କାହ୍ନା ଏତେ ଆନନ୍ଦ ପାଉନାହାନ୍ତି, ତେଣୁକରି ମୁଁ ନିଜେ ଏଇ ଗାଈ ଇତ୍ୟାଦି ଦହନ କରିବି ଏବଂ ତାକୁ ମନ୍ଥନ କରିବି, ଲହୁଣୀ ବାହାର କରିକି ସେ କୃଷ୍ଣଙ୍କୁ ଖୁଆଇବି, ତାହେଲେ ବୋଧେ କୃଷ୍ଣ ଏତେ ଆନନ୍ଦିତ ହେବେ। ସେଥିପାଇଁ ଗୋଟେ ଦିନ ଏଇ ଯେଉଁ ଲୀଳାଟି ହେଇଛି ଦଶ ଏଇ ଯେଉଁ ଦାମୋଦର ଲୀଳା, ଏ ଲୀଳାଟି ହେଉଛି ଆମର ଆମର ବର୍ଣ୍ଣନା କରାଯାଇଛି ହରିବଂଶରେ, ସେ ହେଉଛି ଯେଉଁ ଆସିବ ଆମର ଶୁକ୍ରବାର ଦିନ ଯେଉଁ ଦୀପାବଳି, ସେଇଦିନ ଏଇ ଲୀଳାଟି ହେଇଛି। ତେଣୁ ସେଇଦିନ କ'ଣ କରିଛନ୍ତି, ତା ପୂର୍ବ ଦିନ ଯଶୋଦା ସବୁ মানে তাকর যেতে গাই আছে তার ভিতর বহুত দুর্লভ গাই সাত আটটি আছে যেটা কি তাকর দুধ হচ্ছে সুগন্ধি যুক্ত যেমনি আমার বিশ্বনাথ চক্রবর্তী তাকর ভাষায় কইছেন যেমনি ঘোড়া ঘোড়ার এমিতি কেতে ঘোড়া খুব রেয়ার ঘোড়া রয়েছেন যে মানকর গোটে কান থিব শ্যামল বর্ণর এবং অন্য কান থিব অন্য বর্ণর এ ঘোড়া হচ্ছে বহুত দুর্লভ বহুত রেয়ার ঘোড়া সেইভাবে ভাবে এই ধেনু মান ভিতরে বা গাভী মান ভিতরে যে গাই যে সুগন্ধি দুগ্ধ প্রদান করতে সে বহুত দুর্লভ সাত আটটি গাই অন্দ মহারাজর গোষ্ঠীরে তেমন যশোদা মাতা সেই মানকর দুগ্ধ দোহন করি তা পূর্বদিন সেসব ক্ষীর রাখিকি তাকে রাখছেন এবং তারপর আজ সকাল আসিকি একদা মানে এই দিন সেইদিন সকালে সে কম করছেন না যশোদা নন্দ গেহিনী যশোদা যে কি নন্দ মহারাজকর গৃহে সব কার্য সব তাঁর গৃহিণী হিসাবে রয়েছেন সে নির্মমন্থ কর্মান্তর নিযুক্তাশু অন্য দাসী মানে যেতে অন্য কার্য করছেন যশোদা কম করছেন না নির্মমন্থ স্বয়ং দাসী নিজে দধি মন্থন করছেন নিজে দধি মন্থন করছেন মানে সে ভাবছেন যে অন্য মানে কার্য করতার কৃষ্ণকে তো আনন্দ প্রদান করুনি তেমন মু নিজে এসব করি কৃষ্ণ পাই তেমন কৃষ্ণ আন্য কোটি যাবেন চোরি করা এবং যেত সে দধি মন্থন করছেন সে সময় সে বিভিন্ন কৃষ্ণকর বিভিন্ন লীলা সব বর্ণনা করছেন লীলা সব মানে গুণগুণ হয়ে গান করছেন বিভিন্ন লীলা সব গান করছেন সে তো ভগবান সে ভক্ত শুদ্ধ ভক্ত তেমন সব সবুবে সে ভগবান চিন্তা করতে কেতবে শ্রবণ করতে কেতবে কীর্তন করতে কেতবে স্মরণ করতে কেতবে বন্দন করতে এইভাবে ভাবে বিভিন্ন সেবার সে সবুজ নিযুক্ত থাকবে তেমন যশোদা মাতা মধ্যে সেইভাবে ভাবে যেতবে মন্থন করছেন দধি মন্থন করছেন সেই সময় মধ্যে সে যাইকি সেই কৃষ্ণকর লীলা সব ছোট পিলাবেলার লীলা সব যে সব হয়েযাই সে সব সে চিন্তা করি গুণ গান করছেন তেমন বহুত লীলা সব রয়েছে কিন্তু আমার সব বিভিন্ন মানে কবি মানে বিভিন্ন ভক্ত মানে ভগবান লীলা সব বর্ণনা করছেন আমি কতটি লীলা সেটি গান করিবা বা স্মরণ করিবা বিশেষ ভাবে যে অনেক আমার কি আমার যে দামোদর স্তোত্র রচনা করছেন বিল্বমঙ্গল ঠাকুর তাকে বিল্বমঙ্গল কতটি গান আমি স্মরণ করিবা শ্রী কৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব শ্রী কৃষ্ণ গোবিন্দ হরে মুরারে হে নাথ নারায়ণ বাসুদেব বিজেপি বসমেদ দেব বিজেপি বস বহুত জনে উন্নত ভক্ত লে কিন্তু সে তাঙ্কর পূর্ব সংস্কার বশত সে পুনি স্ত্রী প্রতি বেশ্যা প্রতি আসক্ত হয়ে যাইছেন ঘটনা প্রায় সমস্ত জানিথিবে গোটে দিন যে তাঙ্কর পিতাঙ্কর শ্রাদ্ধ থিলা কিন্তু সেই শ্রাদ্ধ রাত্রে শ্রাদ্ধ সারি কে শ্রাদ্ধ কর্ম সারি ভীষণ বর্ষা হচ্ছে বর্ষা রাতি অন্ধকার রাত্রি কিন্তু সেই রাত্রে সে গোটে নদী অছি সেই নদীরে বহুত বড়িয়া আসিছি বহুত জল আসিছি কিন্তু সেই জলরে মধ্যে সে নাব নাই সেটা নৌকা নাই গোটে শবটে ভাসি আসছে সে শবটে ধরিকি সে পার হয়েছেন নদী এবং যাইকি যেতবে সে চিন্তা মানে বেশা তাকে যাই ঘরে যাই পৌঁছেন সেই সময় সে বহুত রাতে হয়েযাই বলে সে কবাট ফাট দিয়ে বন্ধ করে শুয়েপড়ছেন কিন্তু ইয়ে যেতবে কবাট বাড়াইলে মধ্যে সে উঠুনা তেণুকরি সে কম কলে গোটে সাপটে ওড়ুছি যেহেতু সে ভাবলে বিল্বমঙ্গল ঠাকুর ভাবলে ইয়ে হচ্ছে গোটে দৌড়ি বলে ভাবিকি সাপটি ধরিকি সে ঘর ভিতরে পশছেন ডেঙ্গি পশছেন এবং এই কথা যেতবে চিন্তা মনে সে জানলে সেতবে সে দেখলে কহিলে তুমি এই যে মোর রক্ত মাংস প্রতি শরীর এই রক্ত মাংস শরীর প্রতি এতে আসক্ত হয়েছ ଯଦି ସେତିକି ଆସକ୍ତି ଯଦି ଭଗବାନ ପ୍ରତି ଥାଆନ୍ତା ତାହେଲେ ତମର ଜୀବନ କେତେ ଉନ୍ନତି ହେଇନଥାନ୍ତା। ଏଇ କଥା ଯେତେବେଳେ ବିଲମଙ୍ଗଳ ଠାକୁର ଶୁଣିଲେ ସେତେବେଳେ ସେ ତାଙ୍କର ପୁଣି ଚେତନା ଆସିଛି ଏବଂ ସେ ସେହି ସମୟରେ ସେ ସ୍ଥାନ ତ୍ୟାଗ କରିକି ବୃନ୍ଦାବନ ଯିବା ପାଇଁ ବସିଛନ୍ତି। ଏବଂ ବୃନ୍ଦାବନ ଯେତେବେଳେ ଯାଉଛନ୍ତି ବାଟରେ ଯାଉଛନ୍ତି ସେତେବେଳେ ପୁଣି ଗୋଟେ ତାଙ୍କର ସେଇ ଅଭ୍ୟାସ ବଶତଃ ବାଟରେ ଗୋଟେ ଦେଖିଲେ ପୁଷ୍କରିଣୀରେ ଗୋଟେ ଯୁବତୀ ସ୍ନାନ କରୁଛନ୍ତି, ଯେହେତୁ ତାଙ୍କର ପୂର୍ବ ସଂସ୍କାର ରହିଛି ସେଥିପାଇଁ ତାଙ୍କ ପ୍ରତି ପୁଣି ଆସକ୍ତି ତାଙ୍କର ଆସିଯାଇଛି ଏବଂ ସେ ତାଙ୍କ ପଛେ ପଛେ ସେ ସ୍ତ୍ରୀ ଲୋକ ଯେତେବେଳେ ଦେଖିଲେ ଜଣେ ସାଧୁ ମୋତେ ଲକ୍ଷ୍ୟ କରୁଛନ୍ତି ତେଣୁ ସେ ସେଠି ସ୍ନାନରୁ ଉଠି ତାଙ୍କ ଘରକୁ ଯାଉଛନ୍ତି ଏବଂ ସେହି ସମୟରେ ସେ ମଧ୍ୟ ତାଙ୍କ ପଛେ ପଛେ ଯାଉଛନ୍ତି। ସେ ସ୍ତ୍ରୀ ଲୋକ ଜଣଙ୍କ ତାଙ୍କର ଘରେ ଯାଇ ତାଙ୍କ ସ୍ୱାମୀଙ୍କୁ ପଚାରିଲେ କହିଲେ ଯେ ଏମିତି ଜଣେ ସାଧୁ ଆସୁଥିଲେ ବାଟରେ ଆସୁଥିଲେ ମୋତେ ଦେଖିକି ମୋ ପଛେ ପଛେ ଆସୁଛନ୍ତି। ତେଣୁ ତାଙ୍କ ସ୍ୱାମୀ କହିଲେ ଯେ ଜଣେ ସାଧୁ ଜଣେ ଆସୁଛନ୍ତି ମାନେ ଆମର କର୍ତ୍ତବ୍ୟ ହେଉଛି ସାଧୁର ସେବା କରିବା, ତାଙ୍କୁ ଯଦି ଆମେ ତାଙ୍କର ତାଙ୍କୁ ଖୁସି କରିପାରିବା ବା ତାଙ୍କୁ ପ୍ରୀତ କରିପାରିବା ତାହେଲେ ଆମେ ଜୀବନ ଧନ୍ୟ ହେଇଯିବ। ଏକଥା କହିକିରି ସେ ଦୁଇ ଜଣ ଯାକ ଯାଇକିରି ସେ ବିଲମଙ୍ଗଳ ଠାକୁର ପାଖକୁ ଯାଇକିରି ତାଙ୍କୁ ସବୁ ପଚାରୁଛନ୍ତି କ'ଣ ଆପଣଙ୍କର ଦରକାର। ତେଣୁ ସେହି ସମୟରେ ପୁଣି ତାଙ୍କର ଚେତନା ଆସିଛି ବିଲମଙ୍ଗଳ ଠାକୁରଙ୍କର ଏବଂ ବିଲମଙ୍ଗଳ ଠାକୁରଙ୍କ ଚେତନା ଆସିକିରି ସେତେବେଳେ ସେ ସ୍ତ୍ରୀ ଲୋକ ଜଣଙ୍କୁ ମାଗିଛନ୍ତି ଯେ ଆପଣଙ୍କର ସେ ଯେଉଁ ବେଣୀରେ ଯେଉଁ କଣ୍ଟା ବାନ୍ଧିଛନ୍ତି ସେ କଣ୍ଟା ଦୁଇଟା ମୋତେ ଟିକେ ଦିଅନ୍ତୁ, ମୋତେ ଦରକାର। ତେଣୁ ଇଏ ଭାବିଲେ ବୋଧେ କ'ଣ ସାଧୁଙ୍କର ଗୋଡ଼ରେ କଣ୍ଟା ପଶିଯାଇଛି କ'ଣ ସେଥିପାଇଁ ମାଗୁଛନ୍ତି କହିକିରି ଇଏ କଣ୍ଟା ତାଙ୍କର ମୁଣ୍ଡ ବେଣୀରେ ଯେଉଁ କଣ୍ଟା ରହିଛି ସେ କଣ୍ଟା ଦୁଇଟା ଯେତେବେଳେ ଦେଇଦେଇଛନ୍ତି ବିଲମଙ୍ଗଳ ଠାକୁର ସାଙ୍ଗେ ସାଙ୍ଗେ ସେ କଣ୍ଟା ଦୁଇଟାରେ ନିଜର ଆଖି ଦୁଇଟାକୁ ନଷ୍ଟ କରିଦେଇଛନ୍ତି। କହିଲେ ଏଇ ଆଖି ଥିବାରୁ ମୋର ଏଇ ଭୌତିକ ଜଗତ ପ୍ରତି ଆସକ୍ତି ଆସୁଛି ତେଣୁ ଏ ଆଖି ମୋର ଦରକାର ନାହିଁ କହିକି ନିଜ ଆଖିକୁ ସେ ନଷ୍ଟ କରିଦେଇଛି। ତେଣୁ ତାପରେ ଯେତେବେଳେ ସେ ଯାଉଛନ୍ତି ବୃନ୍ଦାବନ ଭଗବାନ ସ୍ୱୟଂ ଆସି ତାଙ୍କ ପାଖରେ ସେଠି ଆବିର୍ଭାବ ହେଇଛନ୍ତି ଏବଂ ବିଲମଙ୍ଗଳ ଠାକୁର ଯେଉଁ ବାଡ଼ିକି ଧରି ଯାଉଛନ୍ତି ବିଲ ବୃନ୍ଦାବନ ଅଭିମୁଖେ ସେ ବାଡ଼ିରେ ଗୋଟେ ଭାଗକୁ ଧରିକି ସେ ତାଙ୍କୁ ବାଟ କଢ଼େଇ ନେଉଛନ୍ତି। ତେଣୁ ସେଇ ବିଲମଙ୍ଗଳ ଠାକୁର ଭଗବାନଙ୍କର ବିଭିନ୍ନ ସଙ୍ଗୀତ ସବୁ ରଚନା କରିଛନ୍ତି ତେଣୁ ଇଏ ଗୋଟେ ହେଉଛି ଦାମୋଦର ସ୍ତୋତ୍ର। ସେଥିରେ ସେ କହୁଛନ୍ତି ଯେ କୃଷ୍ଣ ଶ୍ରୀକୃଷ୍ଣ ଗୋବିନ୍ଦ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ସେଠିକାର ଯେଉଁ ଲୋକାଲ ଯେଉଁମାନେ ଅଛନ୍ତି ବୃନ୍ଦାବନବାସୀମାନେ ସେମାନେ ସବୁ ବିଭିନ୍ନ ସଙ୍ଗୀତ ସବୁ ଗାନ କରୁଥିଲେ। ଆମେ ଯାଇଥିଲୁ ବୃନ୍ଦାବନ ପରିକ୍ରମାରେ ଚୌରାଶିକୋଶ ବୃନ୍ଦାବନ ପରିକ୍ରମା ସେଠି ସବୁ ବିଭିନ୍ନ ଯେଉଁ ଲୀଳାସ୍ଥଳୀ ଅଛି ଲାଡ଼ିଲାଲ ମନ୍ଦିର ରାଧାରାଣୀଙ୍କର ବା ଯେଉଁ ବିଭିନ୍ନ ସ୍ଥାନରେ ଯେଉଁ ରହିଛି ସେଠିକାର ସେମାନେ ସବୁ ପିଲାମାନେ ଛୋଟ ପିଲାମାନେ ସବୁ ସଙ୍ଗୀତ ଗାନ କରୁଥିଲେ ତାଙ୍କର ଇଏରେ ସେଇ ବୃନ୍ଦାବନ ଭାଷାରେ ତାଙ୍କର ସେଇଠିକାର ଭାଷାରେ ଲୋକାଲ ଭାଷାରେ ସେସବୁ ସଙ୍ଗୀତ ଗାନ କରୁଥିଲେ। ତା ଅର୍ଥ ଆମେ ଅବଶ୍ୟ ବୁଝିପାରୁନୁ କିନ୍ତୁ ଆମେ ଜାଣିଛୁ ଯେତିକି ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଉଛି। ତେଣୁ ଯଶୋଦା ରାଜା ଯୋଉ ବୃନ୍ଦାବନରେ ଯୋଉମାନଙ୍କର ରହୁଛନ୍ତି ବୃନ୍ଦାବନବାସୀ ମାନଙ୍କର ତାଙ୍କର ଆମର ବର୍ଣ୍ଣସଂହିତାରେ ବର୍ଣ୍ଣନା କରାଯାଇଛି, ତାଙ୍କର କଥା ହଉଛି ଗାନ ଏବଂ ତାଙ୍କର ଚାଲିଟା ଗମନଟା ହଉଛି ନାଟ୍ୟ। ବୃନ୍ଦାବନ ସ୍ୱାଭାବିକ ଏ ସମସ୍ତଙ୍କର ସେଭଳି ଭାବରେ ଯୋଉ କାର୍ଯ୍ୟ ତାଙ୍କର ସେଭଳିଆ ରହିଛି। ତେଣୁ ଯଶୋଦା ମାତା କୃଷ୍ଣଙ୍କର ସବୁ ବିଭିନ୍ନ ଲୀଳା ସ୍ମରଣ କରିକିରି ଏଇ ଯୋଉ ମନ୍ଥନ କରୁଛନ୍ତି, ସେଇ ସମୟରେ ଭଗବାନ କୃଷ୍ଣ ପୁଣି ଉଠି ପଡ଼ିଛନ୍ତି। ତେଣୁ ସେ ଉଠିକିରି ତାଙ୍କୁ ଆମର ସେ ମୁଁ ଆଣିପାରିଲିନି ସେ ଆମର ବିଷ୍ଣୁ ଚକ୍ର ଠାକୁର ବହୁତ ସୁନ୍ଦର ଭାଷାରେ ଭାଷା ସବୁ କରିଛନ୍ତି। ଭଗବାନଙ୍କର ଯେତେ ଐଶ୍ୱର୍ଯ୍ୟ ରହିଛି ଷଡ଼ ଐଶ୍ୱର୍ଯ୍ୟପୂର୍ଣ୍ଣ ସେ, କିନ୍ତୁ ତାଙ୍କର ଯେତେ ଐଶ୍ୱର୍ଯ୍ୟ ସବୁ ରହିଛି ସେସବୁ ଐଶ୍ୱର୍ଯ୍ୟ ସେସବୁ ସବୁ ସେ ତ୍ୟାଗ କରିଛନ୍ତି। ସେଥିପାଇଁ ବୃନ୍ଦାବନ ଲୀଳାକୁ ମାଧୁର୍ଯ୍ୟମୟ ଲୀଳା ବୋଲି କୁହାଯାଉଛି। ତେଣୁ ଭଗବାନଙ୍କର କୌଣସି କ୍ଷୁଧା ନାହିଁ, କିନ୍ତୁ ତଥାପି ସେ କ୍ଷୁଧିତ ହେଉଛନ୍ତି। ଆମେ ପ୍ରଭୁ କାଲି କହୁଥିଲେ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଜୋମି ଭକ୍ତା ପ୍ରୟଚ୍ଛତି ତଦାଂ ଭକ୍ତି ବହୁତଂ ଅସ୍ନାମି କ୍ରେତାତ୍ମନ। ଭକ୍ତିଟାକୁ ସେ ଗ୍ରହଣ କରୁଛନ୍ତି, ଯିଏ ଯାହା ଖାଦ୍ୟ ଦେଲେ ସବରି ତାଙ୍କର ଅଇଁଠା କୋଳି ଦେଲେ ମଧ୍ୟ ଭଗବାନ ସେଟା ଗ୍ରହଣ କରୁଛନ୍ତି। ବିଦୁରାଣୀ ତାଙ୍କର ଚୋପା କଦଳୀ ଚୋପା ଦେଲେ ମଧ୍ୟ ସେ ଗ୍ରହଣ କରୁଛନ୍ତି। ଏଇ ଭକ୍ତିର କଥା ଭକ୍ତିର ରସ ସେଥିରେ ରହିଛି ସବୁ। ତେଣୁ ଯଶୋଦା ରାଜା ପାଖକୁ କୃଷ୍ଣ ଆସୁଛନ୍ତି, ତାଙ୍କର କ୍ଷୁଧା ନାହିଁ, କାରଣ ସେ ହେଉଛନ୍ତି ଆପ୍ତ କାମ, ତାଙ୍କର କୌଣସି କ୍ଷୁଧା ନାହିଁ, କିନ୍ତୁ ତଥାପି ସେ କ୍ଷୁଧିତ ବୋଲି କହୁଛନ୍ତି ମୁଁ ବହୁତ କ୍ଷୁଧିତ ମୋତେ ସ୍ଥାନ ପାଆନ୍ତା। ଏଭଳି ଭାବରେ କହିକି ଯେତେବେଳେ ଯାଉଛନ୍ତି, ତେଣୁ ସେତେବେଳେ ଯେତେବେଳେ ଯଶୋଦା ମାତା ଦଧି ମନ୍ଥନ କରୁଛନ୍ତି ସେ ଭାଣ୍ଡଟିକୁ ସେ ଧରିଦେଇଛନ୍ତି କୃଷ୍ଣ। ତେଣୁ ମାତା ସେଠୁ ବାଧାଇକିରି ତାଙ୍କୁ କୃଷ୍ଣଙ୍କୁ ସ୍ଥାନପାନ କରୁଛନ୍ତି। ଏବଂ ଏହି ସମୟରେ ଚୁଲିରେ ଯେଉଁ ରଖିଛନ୍ତି ସେ ପୂର୍ବଦିନ ଯେଉଁ କ୍ଷୀରଟି ଦୋହନ କରିଥିଲେ ସେଇ କ୍ଷୀରଟିକୁ ଯେଉଁ ଚୁଲିରେ ରଖିଛନ୍ତି କିଛି ଗରମ କରୁଛନ୍ତି, ଆଉ କିଛି ଏଠି ମନ୍ଥନ କରୁଛନ୍ତି, ଦଧି ପକାଇକି ମନ୍ଥନ କରୁଛନ୍ତି, ସେଇ ଚୁଲିର କ୍ଷୀରଟି ଉତିରି ପଡ଼ୁଛି। ତେଣୁ ଯେତେବେଳେ କ୍ଷୀରଟି ଉତିରି ପଡ଼ୁଛି ସେ ସମୟରେ କୃଷ୍ଣଙ୍କୁ ସେ ତଳେ ଶୁଆଇ ଦେଇକିରି ସେ ଯାଉଛନ୍ତି ସେ କ୍ଷୀରଟାକୁ ବାହାର କରିଦେବା ପାଇଁ କାଢ଼ିଦେବା ପାଇଁ ଚୁଲିରୁ। ତେଣୁ କୃଷ୍ଣ ଏଥିରେ ରାଗି ଯାଉଛନ୍ତି, ଇଏ ଭଗବାନଙ୍କର ଆଉ ଗୋଟିଏ ଐଶ୍ୱର୍ଯ୍ୟକୁ ସେ ତ୍ୟାଗ କରୁଛନ୍ତି। ଭଗବାନଙ୍କର କୌଣସି କ୍ରୋଧ ନାହିଁ, କିନ୍ତୁ ମାତାଙ୍କ ପାଖରେ ସେ ତାଙ୍କର ବାତ୍ସଲ ମମତା ଜଗିବା ପାଇଁ ବାତ୍ସଲ ପ୍ରେମ ଜଗିବା ପାଇଁ ସେ ତାଙ୍କ କ୍ରୋଧ ପ୍ରକାଶ କରୁଛନ୍ତି। ଭଗବାନଙ୍କର କୌଣସି କ୍ରୋଧ ନାହିଁ, କିନ୍ତୁ ସେ କାରଣ ଆପଣମାନେ ଜାଣିଥିବେ ଯେତେବେଳେ ଦେବତାମାନଙ୍କ ସଭାରେ ଗୋଟେ ନିର୍ଣ୍ଣୟ କରିବାକୁ ବସିଲା ବା ମୁନି ଋଷିମାନେ ସେଟାକୁ ନିର୍ଣ୍ଣୟ କରିବା ପାଇଁ ଚାହିଁଲେ ଯେ ପ୍ରକୃତରେ ଦେବତାମାନଙ୍କ ଭିତରେ କିଏ ଶ୍ରେଷ୍ଠ ଦେବତା। ସାଧାରଣତଃ ସମସ୍ତେ ଜାଣନ୍ତି ବ୍ରହ୍ମ ବିଷ୍ଣୁ ମହେଶ୍ୱର ଏଇ ତିନି ଜଣ ଶ୍ରେଷ୍ଠ ଦେବତା ବୋଲି ଜାଣନ୍ତି। ସେଥିପାଇଁ ଆମର ଓଡ଼ିଶାରେ ବିଶେଷ ଭାବରେ ବିଭିନ୍ନ ଜାଗାରେ ତ୍ରିନାଥ ମନ୍ଦିର ଅଛି, କିନ୍ତୁ ଏଇଟା ପ୍ରକୃତ ଆମ ଶାସ୍ତ୍ର ସମ୍ବନ୍ଧ ଜିନିଷ ନୁହଁ। ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତେ ସମସ୍ତ ନିୟମ ବିଖ୍ୟାତ ସ୍ୱପାଶନ୍ତି ଭୟ ଧ୍ରୁବ। ଯେଉଁମାନେ ବିଷ୍ଣୁକୁ ଆମର ଯେଉଁ ଦ୍ୱିତୀୟ ନାମ କରା ଭଗବାନ ବିଷ୍ଣୁଙ୍କ ସହିତ ଶିବ କିମ୍ବା ବ୍ରହ୍ମା ଆଦିଙ୍କ ନାମକୁ ସମାନ ବା ତାଠୁ ସ୍ୱତନ୍ତ୍ର ବିଚାର କରିବା ଇଏ ହେଉଛି ଗୋଟେ ଅପରାଧ, ଏ ଶାସ୍ତ୍ରରେ ମନା କରେ। କିନ୍ତୁ ତଥାପି ବହୁତ ଲୋକ ଶାସ୍ତ୍ର ଜିନିଷ ଜାଣୁନାହାନ୍ତି, ସେମାନେ ଲୌକିକ ଭାବରେ ପୂଜା ସବୁ କରୁଛନ୍ତି। କିନ୍ତୁ ଯାହା ହଉ ଏଇଟା ଗୋଟେ ଆଲୋଚନା ହେଇକିରି ମୁନି ଋଷିମାନଙ୍କର ସଭାରେ ଯେ ପ୍ରକୃତରେ କିଏ ଶ୍ରେଷ୍ଠ କିଏ ଭଗବାନ କେମିତି ଜାଣିବା। ତେଣୁ ଭୃଗୁ ଋଷିଙ୍କୁ ସେଥିରେ ମନୋନୟନ କରାଗଲା, ସେ ଯାଇକିରି ପରୀକ୍ଷା କରିବେ କିଏ ପ୍ରକୃତରେ ଭଗବାନ। ତେଣୁ ଭୃଗୁମାନେ ଆସିକିରି ତାଙ୍କର ପିତା ବ୍ରହ୍ମାଙ୍କୁ ଆସି ପ୍ରଥମେ ପରୀକ୍ଷା କରୁଛନ୍ତି। ବ୍ରହ୍ମା ଯିଏକି ଭଗବାନଙ୍କର ରଜଗୁଣର ଅବତାର, ତିନି ଗୁଣର ଅବତାର, ଏମାନେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏମାନେ ହେଉଛନ୍ତି ତିନି ଗୁଣର ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର। ତେଣୁ ବ୍ରହ୍ମାଙ୍କୁ ସେ ଯାଇକିରି ପ୍ରଥମେ କୌଣସି ନମସ୍କାର ନ କରିକି ବା ପ୍ରଣାମ ନ କରିକିରି ଖାଲି ଠିଆ ହେଲେ, ସେତିକିରେ ବ୍ରହ୍ମା ରାଜି କଲେ ଯେ ମୋର ପୁଅ ହେଇକିରି ମୋତେ ପ୍ରଣାମ ଜଣାଉନି ମୋତେ ସମ୍ମାନ ଜଣାଉନି। କିନ୍ତୁ ସେ ରାଗିଲେ ମଧ୍ୟ କ୍ରୋଧ ପ୍ରକାଶ କଲେ ମଧ୍ୟ ତାକୁ ସମ୍ବରଣ କରିଦେଲେ, କିନ୍ତୁ ଭୃଗୁମାନେ ଜାଣିପାରିଲେ ଯେ ଆମର ପିତା ରାଗି ଯାଇଛନ୍ତି, ତେଣୁ ସେ ସେଠୁ ଫେରି ଯାଇଛନ୍ତି। ତାପରେ ଯାଇ ଶିବଙ୍କ ପାଖରେ ଯାଇ ପହଞ୍ଚନ୍ତି, ଶିବଙ୍କ ପାଖରେ ଯେତେବେଳେ ପହଞ୍ଚନ୍ତି ସେତେବେଳେ ସେ ଶିବ ତାଙ୍କର ଭାଇ ହେବେ, ତାଙ୍କର ବଡ଼ ଭାଇ ହେବେ। ତେଣୁ ଶିବ ଯେତେବେଳେ ଦେଖୁଛନ୍ତି ମୋର ଭାଇ ଆସୁଛନ୍ତି, ସେତେବେଳେ ସେ ଯାଇଛନ୍ତି ଭାଇ ଆସୁଛନ୍ତି ତାଙ୍କୁ ଆଲିଙ୍ଗନ କରିବା ପାଇଁ, କିନ୍ତୁ ଭୃଗୁମାନେ ପରୀକ୍ଷା କରୁଛନ୍ତି। ସେଥିପାଇଁ ସେ ବ୍ରହ୍ମାଙ୍କ ପାଖରେ ମାନସିକ ପରୀକ୍ଷା ନେଇଥିଲେ, ଏଠି ବାର୍ଷିକ ପରୀକ୍ଷା ନେଲେ।
ମାନେ କଥାରେ କହିଲେ ତମେ ମୋଠୁ ଦୂରେଇ ଯିବ, ତମେ ବହୁତ ଅମଙ୍ଗଳ, ତମର କୌଣସି ଶରୀରରେ କୌଣସି ଠିକ୍ ଠିକଣା ନାହିଁ, କୌଣସି ବସ୍ତ୍ର ପରିଧାନ କରିନ, ସ୍ନାନ ଇତ୍ୟାଦି ତମେ ଠିକ୍ ଭାବରେ କରିପାରୁନ, ଶ୍ମଶାନ ରହୁଛ, ତମେ ଶ୍ମଶାନ ଯେଉଁ ଇଏ ଭସ୍ମ ଇତ୍ୟାଦି ବଳିଉଛ, ତମର ଅଙ୍ଗରେ ସବୁ ସର୍ପ ଇତ୍ୟାଦି ଅଛନ୍ତି, ତେଣୁ ତମେ ମୋତେ ଛୁଅନ, ମୁଁ ବ୍ରାହ୍ମଣ, ଶୁଦ୍ଧ ବ୍ରାହ୍ମଣ। ଏଗୁଡ଼ିକ ଯେତେବେଳେ କହିଲେ ଶିବଜୀ ସେତେବେଳେ ରାଗିଯାଇଛି, ରାଗିକି ତ୍ରିଶୂଳ ଧରି ତାଙ୍କୁ ଗୋଡ଼ିଛନ୍ତି ମାରିବା ପାଇଁ। ତେଣୁ ଯାହା ହଉ, ପାର୍ବତୀ ଦେବୀ ସତୀ ଦେବୀ ତାଙ୍କୁ ଯେ ତାଙ୍କୁ କ୍ଷମା ଏଇ କରିଛନ୍ତି, ଶାନ୍ତ କରାଇଛନ୍ତି ଏବଂ ସେ ସେଠୁ ଯାଇଛନ୍ତି। ତାପରେ ଭଗବାନ ବିଷ୍ଣୁଙ୍କର ପାଖକୁ ଯାଇଛନ୍ତି, ଅନନ୍ତ ସ୍ଥାନରେ ଭଗବାନଙ୍କର ସ୍ନାନ କରିଛନ୍ତି, କ୍ଷୀରୋଦକସାଇ ଜଳରେ ଏ ଅନନ୍ତ ସ୍ଥାନରେ ଯେତେବେଳେ ସ୍ନାନ କରିଛନ୍ତି, ସେହି ସମୟରେ ଲକ୍ଷ୍ମୀ ଦେବୀ ତାଙ୍କ ପାଦରେ ପାଦ ସମ୍ମାନ କରୁଛନ୍ତି, ପାଦ ସମ୍ମାନ ବା ପାଦ ସେବା କରୁଛନ୍ତି। ସେହି ସମୟରେ ରୋଗମାନେ ଯାଇକରି ବିଷ୍ଣୁଙ୍କର ଛାତିରେ ଗୋଟେ ଗୋଇଠା ମାରିଛନ୍ତି, ଯାହାକି ଆମର ଭଗବାନଙ୍କର ରହିଛି ବକ୍ଷରେ, ସେ ଚିହ୍ନ ଏପର୍ଯ୍ୟନ୍ତ ମଧ୍ୟ ଭଗବାନ ରଖିଛନ୍ତି। କିନ୍ତୁ ଏତେ ମାନେ ଅବମାନନା କଲେ ମଧ୍ୟ ଭଗବାନଙ୍କର କୌଣସି କ୍ରୋଧ ଆସି ନାହିଁ। ସେ ତ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଭଗବାନଙ୍କର ପ୍ରକୃତିରେ କ୍ରୋଧ ନାହିଁ, କିନ୍ତୁ ସେଠି ସେ ଦେଖାଉଛନ୍ତି ମାଙ୍କୁ ନିଜର କ୍ରୋଧ ପ୍ରକାଶ କରୁଛନ୍ତି, ଏ ବାତ୍ସଲ୍ୟ ପ୍ରେମ ଜାଗ୍ରତ କରିବା ପାଇଁ। ଯେ କ'ଣ କରୁଛନ୍ତି ନା, ସେଠି ଗୋଟେ ପାଖରେ ଶିଳୁକୁଆଟି ଥିଲା, ସେ ଶିଳୁକୁଆରେ ସେଇ ଦଧି ଭାଣ୍ଡଟିକୁ ଭାଙ୍ଗି ଦେଇଛନ୍ତି, ଭାଙ୍ଗି ଦେଇକରି ସେ ଦଧି ସେତେବେଳେ ନଷ୍ଟ ହେଇକି ସବୁ ବାହାରି ପଡ଼ିକିରି ସବୁ ଘର ସାରା ହେଇଗଲାଣି ଦଧି, ସେ ସବୁ ସେଠୁ ପଳେଇ ଯାଉଛନ୍ତି। ମା ଯାଇଛନ୍ତି ଚୁଲିକି, ଏତିକି ଭିତରେ ଏତେ ସବୁ କାର୍ଯ୍ୟ ହେଇଯାଇଛି। ତେଣୁ ସେ ଯାଇକିରି ଆଉ ଗୋଟେ ଘରେ ଯେଉଁଠି ଲହୁଣୀ ସବୁ ଅଛି ସେ ଶିକାରେ, ସେଠି କ'ଣ କରୁଛନ୍ତି ନା, ଗୋଟେ ଉଦୁକୂଳ ପକେଇକିରି ଓଲଟେଇକିରି ପକେଇକିରି ତା ଉପରେ ଠିଆ ହେଇକିରି ସେ ଶିକାରୁ ସେଇ ସବୁ ଲହୁଣୀ ଗୁଡ଼ାକ ଆଣି ସବୁ ନିଜେ ଖାଉଛନ୍ତି ଏବଂ ସାଙ୍ଗେ ସାଙ୍ଗେ ସେଠି ବାନରମାନେ ଆସି ପହଞ୍ଚାଇଛନ୍ତି। କାରଣ ଭଗବାନଙ୍କ ପ୍ରତି ସମସ୍ତେ ଆକର୍ଷିତ, ଭଗବାନଙ୍କର ମାନେ ଏମିତି କିଏ ନାହିଁ ଯେ ଭଗବାନଙ୍କ ପ୍ରତି ଆକର୍ଷିତ ନୁହନ୍ତି। ସେଠି ବୃନ୍ଦାବନରେ ଗଛ ଲତାଠୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତେ ଭଗବାନ କୃଷ୍ଣଙ୍କ ପ୍ରତି ଆକର୍ଷିତ, ସ୍ୱତଃ ଆକର୍ଷିତ। ଇଏ ହେଉଛି ବୃନ୍ଦାବନର ସ୍ୱଭାବ। ତେଣୁ ମାଙ୍କଡ଼ମାନେ ଯେତେବେଳେ ସମୟ ପାଉଛନ୍ତି, ସୁବିଧା ପାଉଛନ୍ତି, ସାଙ୍ଗେ ସାଙ୍ଗେ କୃଷ୍ଣ ପାଖରେ ପହଞ୍ଚାଉଛନ୍ତି। ତେଣୁ ଭଗବାନ କ'ଣ କରୁଛନ୍ତି ନା, ନିଜେ ସେ ଲହୁଣୀ ଖାଇକି ପୁଣି ସେମାନଙ୍କୁ ପ୍ରଦାନ କରୁଛନ୍ତି। ଏବଂ ଏହି ସମୟରେ ମାତା ଯେତେବେଳେ ଆସି ପହଞ୍ଚାଇଛନ୍ତି, ସେ ସମୟରେ ମାଙ୍କଡ଼ମାନେ ଯେତେବେଳେ ଦେଖିଦେଇଛନ୍ତି, ମାତା ଆସିଯାଇଛନ୍ତି ଛାଟଟେ ଧରିକିରି ଗୋଟେ ବାଡ଼ିଟେ ଧରି, ସେମାନେ ସବୁ ଡରିକି ପଳେଇ ଯାଉଛନ୍ତି। ଏବଂ କୃଷ୍ଣ କ'ଣ କରୁଛନ୍ତି ନା, ସେଠୁ ଜାଣିପାରିଲେ ମାତା ଆସୁଛନ୍ତି ବୋଲି କହିକିରି ସେ ଗୋଦୁକୁଳୁ ଡେଇଁ ପଡ଼ିକିରି ସେ ମଧ୍ୟ ଧାବମାନ ହେଉଛନ୍ତି। ତେଣୁ ସେ ଯେତେବେଳେ ଧାବମାନ ହେଉଛନ୍ତି, ସେ ସମୟରେ ମାତା ତାଙ୍କ ପଛରେ ଧାଉଛନ୍ତି। ଏଇ ଜିନିଷଟି ଆମର ସତ୍ୟବ୍ରତ ମୁନି ତାଙ୍କର ଏଇ ଯେଉଁ ଦାମୋଦର ଷ୍ଟକମରେ ବର୍ଣ୍ଣନା କରିଛନ୍ତି।
ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍କୁଣ୍ଡଳଂ ଗୋକୁଳଗଜମାନଂ
ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍କୁଣ୍ଡଳଂ ଗୋକୁଳଗଜମାନଂ
ସିଏ ଭୟ ପ୍ରଦର୍ଶନ କରୁଛନ୍ତି। ତେଣୁ ଭଗବାନଙ୍କର ଇଏ ଗୋଟେ ଐଶ୍ୱର୍ଯ୍ୟ ଯେଉଁ ରହିଛି ସେଠି ସେ ତ୍ୟାଗ କରିଛନ୍ତି। ଏମିତି ସମୁଦାୟ ଆଠଟି ଐଶ୍ୱର୍ଯ୍ୟ ଏଇ ଲୀଳାରେ ସେ ତ୍ୟାଗ କରିଛନ୍ତି, ଯେଉଁଟା ବିଶ୍ୱନାଥ ଚକୁର ତାକୁ ତାଙ୍କର ଭାଷାରେ ସବୁ ବର୍ଣ୍ଣନା କରିଛନ୍ତି। ତେଣୁ ମାତା ଯେତେବେଳେ ଧାଉଁଛନ୍ତି କୃଷ୍ଣଙ୍କ ପଛରେ, ସେ ସମୟରେ ଭଗବାନଙ୍କୁ କେହି ମାନେ ଧରିପାରିବେନି, ଛୁଇଁ ପାରିବେନି। ଭଗବାନଙ୍କର ଯେଉଁ କୁହନ୍ତି ତାଙ୍କର ହାତ ପାଦ ନାହିଁ କି ପାଣି ନାହିଁ, କିନ୍ତୁ ତଥାପି ସେ ଜଗନ୍ ଗ୍ରହିତା, ତାଙ୍କର ଯଦିଓ ହସ୍ତ ନାହିଁ ବା ହାତ ନାହିଁ ବା ପାଦ ନାହିଁ, କିନ୍ତୁ ତଥାପି ସେ ସବୁ ଗ୍ରହଣ କରିପାରନ୍ତି ବା ସେ ଖୁବ୍ ଦ୍ରୁତ ଗତିରେ ଧାବମାନ କରିପାରନ୍ତି। ଆମର ଉପନିଷଦ ବର୍ଣ୍ଣନା କରାଯାଇଛି, ଅପାଣି ପାଦ ଯବନ ରହିତା ପଶ୍ୟତି ଅଚକ୍ଷୁଷ ଶୁଣନ୍ତି ଅପର୍ଣ୍ଣ ନଶ୍ୟସ୍ତି ବେହିତା, ତାଙ୍କ ସହିତ ଆଉ କେହି ତୁଳନା ହେଇପାରିବେ ନାହିଁ। ତେଣୁ ଆମର ଏହି ପ୍ରସଙ୍ଗରେ ଆମର ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯେତେବେଳେ କାଳମେ ଯେତେବେଳେ ଧାଇଁଥିଲେ ଭଗବାନଙ୍କ ପଛରେ, ଯେତେବେଳେ ମଥୁରାରେ ଭଗବାନ ଥିଲେ ସେ ସମୟରେ କାଳ ଯବନ ଯେଉଁ ଆସିଛନ୍ତି, ଯେଉଁ ଜରାସନ୍ଧଙ୍କ ସହିତ ସେ ମିଶିକିରି ଆସିଛନ୍ତି ମଥୁରା ଉପରେ ଆକ୍ରମଣ କରିବା ପାଇଁ। ତେଣୁ ସେ କାଳମେ ଯେତେବେଳେ ଧାଇଁଛନ୍ତି ଭଗବାନ ପଛରେ ଧାଇଁଛନ୍ତି, ତାଙ୍କୁ ସେ ଭାବୁଛନ୍ତି ଆଉ ଦୁଇ ଆଙ୍ଗୁଳ ଅଛି ମୁଁ ଧରିଦେବି, କିନ୍ତୁ ସେ ତାଙ୍କୁ ଧରିପାରୁନାହାନ୍ତି। କିନ୍ତୁ ମାତା ଯଶୋଦା ଯେତେବେଳେ ଧାଉଁଛନ୍ତି, କିନ୍ତୁ ଭଗବାନ ଯେତେବେଳେ ମାତାଙ୍କର ଦେଖୁଛନ୍ତି ବହୁତ କ୍ଳାନ୍ତ ଶ୍ରାନ୍ତ ହେଇଯାଇଛନ୍ତି, ତେଣୁ ସେ ନିଜେ ସେଠି ଧରା ପଡ଼ୁଛନ୍ତି। ଭଗବାନଙ୍କୁ ଯଦି ଚାହିଁଲେ ତାଙ୍କୁ କେହି ଧରିପାରିବେନି, କିନ୍ତୁ ସେ ମାତାଙ୍କର ଯେଉଁ ପରିଶ୍ରମ ଦେଖି କ୍ଳାନ୍ତ ଶ୍ରାନ୍ତ ହେଇଯାଇଛନ୍ତି, ସେଥିପାଇଁ ନିଜେ ଧରା ପରାମୃଷ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରାମୃଷ୍ଟ ସେ ତାଙ୍କୁ ଧରିଦେଇଛନ୍ତି ସେହି ସମୟରେ। ତେଣୁ ଯେତେବେଳେ ଧରା ଦେଇଛନ୍ତି ସେତେବେଳେ ଭଗବାନଙ୍କୁ ବାନ୍ଧିବା ପାଇଁ ଭଗବାନଙ୍କର ଭଗବାନ ପ୍ରକୃତରେ କେହି ବାନ୍ଧି ପାରିବେନି, ଯେଉଁ ପ୍ରଭୁ କାଲି କହୁଥିଲେ ଦୁଇ ଆଙ୍ଗୁଳ ସର୍ଟ ହେଉଥିଲା ସେଇଟା କାହିଁକି ନା ଭଗବାନଙ୍କର ଆମର ତା ପର ବର୍ଣ୍ଣନା କରାଯାଉଛି ଯେ ନବମ ଅଧ୍ୟାୟ 13 ଶ୍ଳୋକରେ ସେଟା ବର୍ଣ୍ଣନା କରାଯିବ ଯେ ନ ଚାନ୍ଦ ନ ବହିର୍ଯ୍ୟ ନ ପୂର୍ବଂ ନା ପିଚା ପରମ ପୂର୍ବା ପରମ ବହି ବହିସ୍ତାନ୍ତ ଜଗତୋ ଯୋ ଜଗଚ୍ଚଦ ସାଧାରଣ ପିଲାବେଳେ ଭାବିକିରି ସେ ତାଙ୍କୁ ବନ୍ଧନ କରିଛନ୍ତି, କିନ୍ତୁ ତାଙ୍କର ଅନ୍ତର ନାହିଁ କି ବହି ନାହିଁ, ତାଙ୍କୁ କେମିତି ବାନ୍ଧିପାରିବା, ଜଣେ ବାନ୍ଧିପାରିବ, କିନ୍ତୁ ଭଗବାନ କୃପା କରି ସେଠି ବନ୍ଧନ ସ୍ୱୀକାର କରୁଛନ୍ତି। ଭଗବାନଙ୍କୁ ଭଗବାନ ପୂର୍ଣ୍ଣ ସ୍ୱରାଜ, ଭଗବାନ କାହାର ଅଧୀନ ନୁହନ୍ତି, କିନ୍ତୁ ଭକ୍ତ ପରାଧୀନ, ଅହମ୍ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର ଇବ ଦ୍ୱିଜା ସାଧୁବିସ୍ତ ହୃଦୟ ଭକ୍ତୈର ଭକ୍ତ ଜନପ୍ରିୟ ଦୁର୍ବାସାମନିକୁ ଭାଗବତ ନବସ୍କନ୍ଦରେ ସେସବୁ ବର୍ଣ୍ଣନା କରାଯାଇଛି। ସେ ଦୁର୍ବାସାମନି ଯେହେତୁ ସେ ଅମ୍ବରୀଶ ମହାରାଜଙ୍କ ପାଖରେ ଅପରାଧ କରିଛନ୍ତି, ତେଣୁ ସେ ଯେତେବେଳେ ବ୍ରହ୍ମା ଶିବ ସନାତନ ପାଖରେ ଫେରିକିରି ଆସିଛନ୍ତି, ଅନ୍ତିମରେ ବୈକୁଣ୍ଠ ଲୋକ ଆସି ବିଷ୍ଣୁଙ୍କର ଶରଣ ଯାଉଛନ୍ତି, କିନ୍ତୁ ବିଷ୍ଣୁ ମଧ୍ୟ ଭଗବାନ କହୁଛନ୍ତି ଯେ ମୁଁ ତୁମକୁ ରକ୍ଷା କରିପାରିବି, କାହିଁକି ଯଦିଓ ମୋର ସୁଦର୍ଶନ ଚକ୍ର ମୋର, କିନ୍ତୁ ତଥାପି ମୁଁ ବର୍ତ୍ତମାନ ମୋର ଭକ୍ତର ଅଧୀନରେ ଅଛି, ଆମ ଭକ୍ତ ପରାଧୀନ, କିନ୍ତୁ ତମେ ଯାଇ ସେଇଠି କ୍ଷମା ଅପେକ୍ଷା ମାଗିଲେ ସେଇଠି ହିଁ ତମେ ଉଦ୍ଧାର ପାଇପାରିବ। ପୁଣି ଦୁର୍ବାସା ପୁଣି ଆସିକିରି ବୃନ୍ଦାବନରେ ଥିଲେ ଆମର ଅମରେଶ ମହାରାଜ, ତାଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଭଗବାନଙ୍କର କୌଣସି ଅନ୍ତର ନାହିଁ ବା ବହି ନାହିଁ, ତାକୁ କେହି ବନ୍ଧନ କରିପାରିବେ ନାହିଁ, କିନ୍ତୁ ଭଗବାନ କୃପା କରି ନିଜର ବନ୍ଧନ ସ୍ୱୀକାର କରୁଛନ୍ତି। ତେଣୁ ଇଏ ଭଗବାନଙ୍କର ଗୋଟେ ଐଶ୍ୱର୍ଯ୍ୟ, ସେଠି ସେ ତ୍ୟାଗ କରିଛନ୍ତି, ଏ ମାଧୁର୍ଯ୍ୟ ଲୀଳାରେ ଏ ଐଶ୍ୱର୍ଯ୍ୟଟି ସେ ତ୍ୟାଗ କରିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ମାତା ଯଶୋଦା ତାକୁ ବନ୍ଧନ କରିଛନ୍ତି, ବନ୍ଧନ କଲା ପରେ ତାପରେ ସେ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି, ଏବଂ ସେହି ସମୟରେ ତାଙ୍କର ସଖାମାନେ ତାଙ୍କୁ ଇସାରା ଦେଉଛନ୍ତି ଯେ ତମେ ଏଇପଟେ ପଳେଇ ଆସିଲେ ଆମେ ତାକୁ ଖୋଲିଦେବୁ ବା ବନ୍ଧନ ମୁକ୍ତ କରିଦେବୁ, ଏଇଭଳି ଭାବରେ କହିକି ଯେତେବେଳେ କହୁଛନ୍ତି, ସେତେବେଳେ ସେ ବାଡ଼ିରେ ଯାଇ ପଛପଟେ ଯାଇକି ତାଙ୍କର ବଗିଚା ଏତେ ଯାଇ ତେଣୁ ଯେଉଁ ଜମଳାର୍ଜୁନ ବୃକ୍ଷ ଯିଏକି ନଳକୁବେର ମଣିଗ୍ରୁବ ଏଇ ଦୁଇ ଜଣ ହେଉଛନ୍ତି କୁବେର, କୁବେରଙ୍କର ସେ ହେଉଛନ୍ତି ଜାଁଳା ସନ୍ତାନ କୁବେରାତ୍ମ ରହିଛନ୍ତି ସେଇ ମଝିରେ ପଶି ଭଗବାନ କ'ଣ କରିଛନ୍ତି ନା ନିଜେ ମାନେ ଆଣ୍ଠେ ହିଁ ଯାଉଛନ୍ତି, ସେ ଆଉ ଚାଲି ପାରୁନାହାନ୍ତି। ସେ ଗୁରୁଣ୍ଡି ଗୁରୁଣ୍ଡି ଯାଇକିରି ସେ ବୃକ୍ଷ ଦୁଇଟି ମଝିରେ ପଶି ବାହାରି ଆସିଛନ୍ତି, ସେତେବେଳେ ସେ ଉଦୁଖଳଟି ସେଠି ଅଟକି ଯାଇଛି ଏବଂ ସେଇ ଉଦୁଖଳକୁ ଯେତେବେଳେ ସେ ଟାଣି ଦେଇଛନ୍ତି ସେତେବେଳେ ସେ ଯମଳାର୍ଜୁନ ବୃକ୍ଷ ଦୁଇଟି ଉତ୍ପାଟନ ହେଇଯାଇଛି ଏବଂ ସେଇଠି ନଳକଗର ଏବଂ ମଣିଗୁଣ୍ଡ ସେଠି ଉଦ୍ଧାର ପାଇକିରି ଭଗବାନଙ୍କ ସ୍ତୁତି କରିକିରି ସେମାନେ ଫେରିଯାଇଛନ୍ତି। ତେଣୁ ଯେତେବେଳେ ମାତା ଯଶୋଦା ନନ୍ଦ ମହାରାଜ ଏବଂ ଅନ୍ୟମାନେ ଯେତେବେଳେ ଦେଖିଲେ ସେ ବିରାଟ ବୃକ୍ଷର ଦୁଇଟା ଯେତେବେଳେ ଉପୁଡ଼ି କରିଛି, ସେତେବେଳେ ସିଏ ସମସ୍ତେ ଧାଇଁକି ଆସୁଛନ୍ତି ଯେ କୃଷ୍ଣ କୁଆଡ଼େ ଗଲା, କୃଷ୍ଣ କୁଆଡ଼େ ଗଲା, ଦେଖିଲା କୃଷ୍ଣ ସେ ତା ଭିତରେ ରହିକିରି ସେ ଆନନ୍ଦରେ ତାଙ୍କର ରହିଛନ୍ତି। ତେଣୁ ସେ ଭାବୁଛନ୍ତି କେମିତି ଗଛ ଦୁଇଟି ଉପୁଡ଼ିଲା, ଏମିତି କଥାବାର୍ତ୍ତା ହେଲା ବେଳକୁ ଏ ଯେଉଁ ସାଙ୍ଗମାନେ କୃଷ୍ଣଙ୍କର ସାଙ୍ଗମାନେ ସେଠି ଥିଲେ, ସେ କହିଲେ କୃଷ୍ଣ ଯେତେବେଳେ ତା ଭିତରେ ପଶି ସେଟା ଟାଣି ଦେଇଛନ୍ତି ସେତେବେଳେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଛି। ତେଣୁ ସେଇଟାକୁ କେହି ବିଶ୍ୱାସ କରିପାରୁନାହାନ୍ତି ଯେ କୃଷ୍ଣ କେମିତି ଭଗବାନଙ୍କ ଭଗବତ୍ତା ଯେତେ ଦେଖେଇଲେ ମଧ୍ୟ କେହି ସେଠି ଭଗବାନଙ୍କ ଐଶ୍ୱର୍ଯ୍ୟ ଜାଣନ୍ତି ନାହିଁ। ତେଣୁ ସେ ଭାବନ୍ତି ଇଏ ଭଗବାନ ନାରାୟଣଙ୍କ କୃପାରେ ଏସବୁ ହେଇଯାଉଛି, କୃଷ୍ଣଙ୍କ ପାଖରେ ନାରାୟଣଙ୍କ କୃପା ଅଛି, ନାରାୟଣ ସମ ବୋଲି ଆମର ଗର୍ଭମୁନି କହିଛନ୍ତି ଯେତେବେଳେ ତାଙ୍କର ନାମକରଣ କରିଛନ୍ତି ସେଇ ସମୟରେ ସେ କହିଛନ୍ତି କୃଷ୍ଣ ନାରାୟଣ ସମ ବୋଲି କହିଥିଲେ। ତେଣୁ ଏ ଭାବୁଛନ୍ତି କ'ଣ ନା ନାରାୟଣଙ୍କର କୃପା ଥିବାରୁ ସେ ଆମ ପୁଅ ବିଭିନ୍ନ ବିପଦରୁ ସବୁ ମୁକ୍ତି ହେଇଯାଉଛି। ତେଣୁ ଏଭଳି ଭାବରେ ବିଭିନ୍ନ ଲୀଳା ସବୁ ରହିଛି। ତେଣୁ ଭଗବାନଙ୍କର ଏଇ ଲୀଳାରେ ବିଶେଷ ଭାବରେ ଆଠଟି ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି। ଆମର ସେ ଜିନିଷଟା ବର୍ଣ୍ଣନା କରାଯାଇଛି ଭାଗବତଙ୍କ ଦଶମ ସ୍କନ୍ଧ ସେ ନବମ ଅଧ୍ୟାୟରେ 19 ଶ୍ଳୋକରେ ସେଟା ବର୍ଣ୍ଣନା କରାଯାଇଛି ଯେ ଏବଂ ସଂଦର୍ଶିତୋୟଙ୍ଗ ହରିଣା ମୃତ୍ୟବତ୍ସତା ଶୋଭସେନାପି କୃଷ୍ଣେନ ଯସ୍ୟେଦଂ ସେଶ୍ୱରଂ ବସେ। ଏହିଭଳି ଭାବରେ ଭଗବାନ ନିଜର ମୃତ୍ୟବତ୍ସତା ନିଜର ଯେଉଁମାନେ ଭକ୍ତ ତାଙ୍କ ପଛରେ କେତେ ଭକ୍ତ ବାତ୍ସଲ୍ୟତା ସେଟାକୁ ଦର୍ଶନ ଦେଖେଇଛନ୍ତି ଅନ୍ୟମାନଙ୍କ ପାଖରେ କେମିତି ସେ ଭଗବାନ ଭଗବାନ କାହାର ବସ ନହେଲେ ମଧ୍ୟ ନିଜ ଭକ୍ତ ପାଖରେ ସେ ବସ ହେଇଯାଉଛନ୍ତି। ଏମିତିକି ନେମଂ ବିରିଚୋ ନ ଭାବୋ ନ ଶ୍ରୀରପି ଅଗସ୍ରୟା ପ୍ରସାଦଂ ଲେବିରେ ଗୋପୀ ଯତ୍ ପ୍ରାପ୍ୟ ବିମୁକ୍ତିଦା। ସୁଖଦେବ ଗୋସ୍ୱାମୀ ପରିପ୍ରମାଣରେ କହୁଛନ୍ତି ଏମିତିକି ବିରିଞ୍ଚୋ ବା ବ୍ରହ୍ମା ବା ଶିବ ଏମିତିକି ଲକ୍ଷ୍ମୀଦେବୀ ମଧ୍ୟ ଯିଏକି ଭଗବାନଙ୍କର ଅଙ୍ଗରେ ରହୁଛନ୍ତି ବକ୍ଷରେ ବସିଛନ୍ତି କିନ୍ତୁ ସେ ମଧ୍ୟ ଏତିକି କୃପା ପ୍ରାପ୍ତ ହେଇନାହାନ୍ତି। ପ୍ରସାଦଂ ଲେବିରେ ଗୋପୀ ଯତ୍ ପ୍ରାପ୍ୟ ବିମୁକ୍ତିଦା ସେ ଭଗବାନଙ୍କର ଯେଉଁ କୃପା ଯେତିକି ଏଇ ଯଶୋଦା ମାତା ପ୍ରାପ୍ତ ହେଇଛନ୍ତି ତେଣୁ ତାଙ୍କ ଭଳି କେହି ଏତେ କୃପା କେହି ପ୍ରାପ୍ତ ହେଇନାହାନ୍ତି। ତେଣୁ ସେ କହୁଛନ୍ତି ଯେ ନାୟଂ ସୁଖାପୋ ଭଗବାନ ଦେହିନାଂ ଗୋପିକା ସୁତ ଜ୍ଞାନୀନାଂ ଚାତ୍ମଭୂତାନାଂ ଯଥା ଭକ୍ତି ମତାମିହ। ତେଣୁ ଭଗବାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ ଜ୍ଞାନ ମାଧ୍ୟମରେ ବା ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଏଥିରେ ଏତେ ସୁଖ ପାଆନ୍ତି ନାହିଁ ବା ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ଏଇ ଭକ୍ତିରେ ସେ ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଏଭଳି ଭାବରେ ଭଗବାନଙ୍କର ଏଇ ଦାମୋଦର ଲୀଳା ଅନ୍ୟାନ୍ୟ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ। ଆମେ ଏଠାରେ ସେ ଭାଗବତଙ୍କୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଶ୍ରୀ।